ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣଙ୍କର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
জয় যে পাই শ্রেষ্ঠতে জয় হি পাইবা শ্রেষ্ঠ যে জয় যে পাই শ্রেষ্ঠতে জয় হি পাইবা শ্রেষ্ঠ যে ত্যাগ করিছ আদ্য প্রেম জান তুমি পাপি মন ফেরা আরম্ভ যেমিতি শক্তিশালী সে সবই সুন্দর হেউ সে পরি জয় যে পায় শ্রেষ্ঠ সে জয় জয় হালিলুয়া জয় যে পায় শ্রেষ্ঠ সে জয় জয় হালিলুয়া জয় যে পায় শ্রেষ্ঠ সে জয় হি পাইবা শ্রেষ্ঠ যে জয় যে পায় শ্রেষ্ঠ সে জয় হি পাইবা শ্রেষ্ঠ যে মরণ জয়ীঙ্কু প্রেম কর বিলিয়ম পরি নকর শোক নডারি লাড়ি তে কর জয় যে পায় শ্রেষ্ঠ সে জয় জয় হালিলুয়া জয় যে পায় শ্রেষ্ঠ সে জয় জয় হালিলুয়া জয় যে পায় শ্রেষ্ঠ সে জয় হি পাইবা শ্রেষ্ঠ যে জয় যে পায় শ্রেষ্ঠ সে জয় হি পাইবা শ্রেষ্ঠ যে।
প্রিয় শ্রোতা বন্ধু, আজির এই শুভ অবসরের আমার জীবিত তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনায়ে আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଆମେ ପତ୍ର ମାଧ୍ୟମରେ ପଠାଇସାରିଛୁ, ତାହା ବୋଧହୁଏ ଆପଣଙ୍କର ହସ୍ତଗତ ହୋଇସାରିଥିବ। ଯଦି ତାହା ଆପଣଙ୍କର ସନ୍ତୋଷଜନକ ହୋଇନଥାଏ, ତାହେଲେ ତୁରନ୍ତ ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ କରନ୍ତୁ। ଆଉ ବିଶେଷ ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଏଥିସହିତ ଆପଣଙ୍କର ଯଦି କୌଣସି ପ୍ରାର୍ଥନାର ଅନୁରୋଧ ରହିଅଛି କିମ୍ବା ଜୀବନର ସାକ୍ଷୀ ରହିଅଛି, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରିବୁ। ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ଆପଣଙ୍କର ସହବର୍ତ୍ତୀ ହେଉ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କୁ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ଦେଇଅଛ। ପ୍ରଭୁ ଧନ୍ୟବାଦ କରୁଅଛୁ ଯେ ତୁମେ ଶ୍ରୋତାବନ୍ଧୁମାନଙ୍କର ସମସ୍ୟା ସମାଧାନ କରିଅଛ, ତୁମେ ଅନେକଙ୍କୁ ସୁସ୍ଥତା ଦେଇଅଛ। ହଁ ପ୍ରଭୁ, ଆଜି ମଧ୍ୟ ଯେଉଁମାନେ ତୁମଠାରୁ ସୁସ୍ଥତାର ଅପେକ୍ଷାରେ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ପ୍ରଭୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପ୍ରଭୁ ତୁମ ନିକଟରେ ଅନୁତପ୍ତ, ପ୍ରଭୁ ତୁମେ ସେମାନଙ୍କୁ ପାପରୁ ଉଦ୍ଧାର କରି ସେମାନଙ୍କ ଜୀବନରେ ସେହି ଶାନ୍ତି ଆନନ୍ଦ ତୁମେ ଭରିଦିଅ। ପ୍ରଭୁ ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କର ସଙ୍ଗରେ କଥା କୁହ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ସେହି ନିୟମିଆ ପୁସ୍ତକ ତହିଁର ତିନି ପର୍ବର ପ୍ରଥମ ପଦରୁ ଆରମ୍ଭ କରି ଚଉଦ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ଆଲୋଚନା ନିମନ୍ତେ ମୁଖ୍ୟ ପ୍ରସଙ୍ଗ ହେଉଛି ଜେରୁସାଲମର ପ୍ରାଚୀରଗୁଡ଼ିକ ଓ ଦ୍ୱାରଗୁଡ଼ିକର ପୁନଃନିର୍ମାଣ। ଏହି ନିୟମିଆ ତିନି ପର୍ବରେ ଆମେ ଜେରୁସାଲମର ପ୍ରାଚୀରଗୁଡ଼ିକ ଓ ଦ୍ୱାରଗୁଡ଼ିକର ପୁନଃନିର୍ମାଣ କାର୍ଯ୍ୟ ଲକ୍ଷ୍ୟ କରିବାକୁ ପାରିବା। ନିହିମିଆଙ୍କର ଏହା ଏକ ଚମତ୍କାର ନିର୍ମାଣ କାର୍ଯ୍ୟ ଥିଲା। ଈଶ୍ୱର ଚମତ୍କାର ଭାବେ ଏହି କାର୍ଯ୍ୟରେ ନିହିମିଆଙ୍କୁ ବ୍ୟବହାର କଲେ। ଆପଣ ଦେଖନ୍ତୁ, ଈଶ୍ୱର ଏଜ୍ରା ଓ ସରୁବାବିଲିଙ୍କ ଦ୍ୱାରା ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ସମ୍ପନ୍ନ କରାଇଲେ। ସେମାନଙ୍କର କାର୍ଯ୍ୟ ନିହିମିଆଙ୍କଠାରୁ ଭିନ୍ନ ଥିଲା। ନିହିମିଆ ଜଣେ ଯିଏକି ଜେରୁସାଲମର ପ୍ରାଚୀରଗୁଡ଼ିକ ଓ ତହିଁର ଦ୍ୱାରଗୁଡ଼ିକ ପୁନଃନିର୍ମାଣ କଲେ। ଈଶ୍ୱର ବିଭିନ୍ନ ଲୋକଙ୍କ ଦ୍ୱାରା ବିଭିନ୍ନ ଉପାୟରେ ତାଙ୍କର କାର୍ଯ୍ୟ ସାଧନ କରିଥାନ୍ତି। ତେଣୁ ଆମେମାନେ କୌଣସି ବ୍ୟକ୍ତିକୁ ଅନୁକରଣ କରିବା ଉଚିତ ନୁହେଁ, କାରଣ ବିଭିନ୍ନ ଲୋକଙ୍କ ନିମନ୍ତେ ଈଶ୍ୱରଙ୍କର ଭିନ୍ନ ଭିନ୍ନ ଅଭିମତ ରହିଅଛି। ସେ ସମସ୍ତଙ୍କୁ ସମାନ ଭାବେ ଆହ୍ୱାନ କରନ୍ତି ନାହିଁ କି ସମାନ କାର୍ଯ୍ୟ ନିମନ୍ତେ ଆହ୍ୱାନ କରନ୍ତି ନାହିଁ। ତେବେ ଏହି ଜେରୁସାଲମ ପ୍ରାଚୀରଗୁଡ଼ିକର ପୁନଃନିର୍ମାଣ ବିବରଣୀ ଏକ ଚମତ୍କାର ଭାବେ ଆମମାନଙ୍କ ନିକଟରେ ଉପସ୍ଥାପିତ କରାଯାଇଅଛି। ଦଶଟି ଦ୍ୱାର ଏହି ବିବରଣୀ ପ୍ରଦାନ କରେ। ଏହା ମେଷଦ୍ୱାରରୁ ଆରମ୍ଭ ହୋଇ ମେଷଦ୍ୱାର ମଧ୍ୟରେ ସମାପ୍ତ ହୁଏ। ବେଳେବେଳେ ମଧ୍ୟ ପ୍ରଶ୍ନ ଆସେ, ଜେରୁସାଲମର ସେହି ପ୍ରାଚୀରମାନଙ୍କରେ କ'ଣ ଅନ୍ୟାନ୍ୟ ଦ୍ୱାରଗୁଡ଼ିକ ଥିଲା? ମୁଁ ଭାବେ ନାହିଁ ଯେ ସେହି ସମୟରେ ଏହା ଥିଲା, ଯଦିଓ ଅନ୍ୟାନ୍ୟ ଦ୍ୱାର ସେଠାରେ ରହିପାରିଥାନ୍ତା। ଏହି ଦଶଟି ଦ୍ୱାର ସୁଷମାଚାରର ବିଷୟକୁ ପ୍ରକାଶ କରିବା ନିମନ୍ତେ ମନୋନୀତ କରାଯାଇଥିଲା। ସେମାନେ ଈଶ୍ୱରଙ୍କ ପରିତ୍ରାଣର ଯୋଜନାକୁ ପ୍ରଦାନ କରନ୍ତି। ଆସନ୍ତୁ ସେହି ଦ୍ୱାରଗୁଡ଼ିକ ବିଷୟ ନେଇ କିଛି ଆଲୋଚନା କରିବା। ପ୍ରଥମେ ଆମେ ଜେରୁସାଲମର ମେଷଦ୍ୱାର ସମ୍ପର୍କରେ କିଛି ଆଲୋଚନା କରିବା। ତିନି ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଏଥିଉତାରେ ଇଲିଆସିବ୍ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ। ସେମାନେ ତାହା ପବିତ୍ର କରି ତହିଁର କବାଟ ସବୁ ସ୍ଥାପନ କଲେ। ହମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ। ଏହି ମେଷଦ୍ୱାର ଯେଉଁଠାରୁ କି ସମସ୍ତ ବିଷୟ ଆରମ୍ଭ ହୁଏ, ଏହି ଦ୍ୱାର ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟ ଜେରୁସାଲମରେ ପ୍ରବେଶ କଲେ। ମୁଁ ଭାବେ ଯେ ସେ ତାହାଙ୍କର ସେହି ଜେରୁସାଲମକୁ ବିଜୟ ଯାତ୍ରା କରିବା ପର୍ଯ୍ୟନ୍ତ ସେ ଜେରୁସାଲମରେ ପ୍ରବେଶ କରିବା ନିମନ୍ତେ ସେହି ମେଷଦ୍ୱାରକୁ ବ୍ୟବହାର କରୁଥିଲେ। ଥରେ ସେ ସେହି ମେଷଦ୍ୱାର ମଧ୍ୟ ଦେଇ ସେହି ବେଥେସ୍ଦା ପୋଖରୀ ନିକଟକୁ ଆସିଥିଲେ, ଯାହାକି ଯୋହନ ପାଞ୍ଚ ପର୍ବର ଦୁଇ ପଦ ପ୍ରକାଶ କରେ। ଏହି ମେଷଦ୍ୱାର ମଧ୍ୟ ଦେଇ ପଶୁଗୁଡ଼ିକ ବଳିଦାନ ନିମନ୍ତେ ଅଣାଯାଉଥିଲେ। ଏହି ଦ୍ୱାରକୁ ପ୍ରଭୁ ଯୀଶୁଖ୍ରୀଷ୍ଟ ବ୍ୟବହାର କରୁଥିଲେ। ସେ ଏହି ଦ୍ୱାରକୁ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ସ୍ୱରୂପେ ବ୍ୟବହାର କରିଥିଲେ, ଯେପରି ବାପ୍ତିଜକ ଜୋହନଙ୍କର କହିବା ଅନୁଯାୟୀ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପଭାର ବହି ନେଇ ଯାଆନ୍ତି। ସେ ସେହି ମେଷଶାବକ ଥିଲେ ଯିଏକି ଜଗତର ପାପଭାର ବହି ନେଲେ। ସେ ତାହାଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟରେ ସେ ଈଶ୍ୱରଙ୍କ ମେଷଶାବକ ଅଟନ୍ତି। ସେ ଜଗତର ପାପଭାର ବହି ନେଇ ଯାଆନ୍ତି। ତେଣୁକରି ଏହି ମେଷଦ୍ୱାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୃଷକୁ ଉପସ୍ଥାପିତ କରେ, ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କୃଷର ନିଦର୍ଶନ ସ୍ୱରୂପ। ଏହି କୃଷ ହେଉଛି କେବଳ ଏକମାତ୍ର ସ୍ଥାନ ଯେଉଁଠାରେ କି ଆପଣ ଈଶ୍ୱରଙ୍କ ସହିତ ଚାଲିବାକୁ ଆରମ୍ଭ କରିପାରିବେ। ଯେପର୍ଯ୍ୟନ୍ତ ଆମେ ଖ୍ରୀଷ୍ଟଙ୍କ କୃଷର ନିକଟବର୍ତ୍ତୀ ହୋଇନାହୁଁ ଓ ତାହାଙ୍କ ଉଦ୍ଧାରର କାର୍ଯ୍ୟକୁ ନିଜ ହୃଦୟରେ ଅନୁଭବ କରିନାହୁଁ ଓ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିନାହୁଁ, ସେପର୍ଯ୍ୟନ୍ତ ଈଶ୍ୱର ଆମମାନଙ୍କଠାରୁ କିଛି ଆଶା କରନ୍ତି ନାହିଁ। ଈଶ୍ୱର ଜଗତକୁ ଗୋଟିଏ ବିଷୟ କହିବାକୁ ଚାହାନ୍ତି, ଆଉ ତାହା ହେଉଛି ଯେ କି ତୁମ୍ଭ ନିମନ୍ତେ ମୃତ୍ୟୁଭୋଗ କଲେ ମୋର ସେହି ପୁତ୍ରଙ୍କ ପ୍ରତି ତୁମେ କ'ଣ କରିବ। ଆପଣ ଯେପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ତାହାଙ୍କୁ ଦେଇନାହାନ୍ତି, ସେପର୍ଯ୍ୟନ୍ତ ସେ ଆପଣଙ୍କର ଜୀବନକୁ ବା ସେବାକୁ ଗ୍ରହଣ କରିବେ ନାହିଁ। ସେ ଆପଣଙ୍କଠାରୁ କିଛି ଚାହାନ୍ତି ନାହିଁ, କିମ୍ବା ଆପଣଙ୍କର ଉତ୍ତମ କାର୍ଯ୍ୟ ଚାହାନ୍ତି ନାହିଁ, କି ଆପଣଙ୍କର ଟଙ୍କା ପଇସା ଚାହାନ୍ତି ନାହିଁ, କିନ୍ତୁ ତହିଁ ପରିବର୍ତ୍ତେ ସେ ଆପଣଙ୍କୁ କିଛି ଦେବାକୁ ଚାହାନ୍ତି। ତାହାଙ୍କ ପୁତ୍ରଙ୍କୁ ସେ ଆପଣଙ୍କ ନିମନ୍ତେ ଦେଇଅଛନ୍ତି ଓ ମୋ ନିମନ୍ତେ ଦେଇଅଛନ୍ତି, ଯିଏକି ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି। ଏହା ସେହି ମେଷ ଦ୍ୱାରକୁ ପ୍ରକାଶ କରେ ଯାହା ମଧ୍ୟ ଦେଇ ଆପଣ ଈଶ୍ୱରଙ୍କ ସହଭାଗିତା ମଧ୍ୟରେ ପ୍ରବେଶ କରିପାରିବେ। ଏହି ସମସ୍ତ ସେହି ମେଷ ଦ୍ୱାରରୁ ହିଁ ଆରମ୍ଭ ହୋଇଥାଏ। ଏହାପରେ ତିନି ପର୍ବର ଦୁଇ ପଦରେ ଲେଖା ଅଛି, ତାହା ନିକଟରେ ଜିରିହୋର ଲୋକମାନେ ଗଢ଼ିଲେ, ଆଉ ସେମାନଙ୍କ ନିକଟରେ ଇମ୍ରିର ପୁତ୍ର ସକୁର ଗଢ଼ିଲା। ଦେଖନ୍ତୁ, ଜିରିହୋ ଅଭିଶାପର ସ୍ଥାନ ଥିଲା ଓ ଏହାର ଲୋକମାନେ ଠିକ୍ ସେହି ମେଷଦ୍ୱାର ନିକଟରେ ଗଢ଼ିଲେ, ତାହା ହେଉଛି କୌତୁହଳର ବିଷୟ। ଜିରିହୋ ଏକ ନଗର ଥିଲା ଯାହା ଉପରେ ଅଭିଶାପ ବର୍ତ୍ତିଥିଲା। ଯେହୋଶୁଆ ଛଅ ପର୍ବର ଛବିଶ ପଦରେ ଲେଖା ଅଛି, ସେ ସମୟରେ ଯେହୋଶୁଆ ସେମାନଙ୍କୁ ଶପଥ କରାଇ କହିଲେ, ଯେ କେହି ଉଠି ପୁନର୍ବାର ଏହି ଜିରିହୋ ନଗର ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ। ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ ତହର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ ତହର ଦ୍ୱାରମାନ ସ୍ଥାପନ କରିବ। ଆହାବ ରାଜାଙ୍କ ସମୟରେ ଜଣେ ବ୍ୟକ୍ତି ଏହି ଜିରିହୋ ନଗର ପୁନର୍ନିର୍ମାଣ କଲେ, ଯଦ୍ୱାରା ତାହାଙ୍କ ଉପରେ ଓ ତାହାଙ୍କ ପୁତ୍ରମାନଙ୍କ ଉପରେ ଅଭିଶାପ ବର୍ତ୍ତିଲା, କାରଣ ଏହା ଅଭିଶପ୍ତ ନଗର ଥିଲା। ଆପଣ ଓ ମୁଁ, ଆମେ ଯେଉଁ ଜଗତ ମଧ୍ୟରେ ବସବାସ କରୁଅଛୁ, ତାହା ପାପ ହେତୁ ଅଭିଶପ୍ତ ହୋଇଅଛି। ଆମେ ଏକ ଅଭିଶପ୍ତ ଜଗତ ମଧ୍ୟରେ ବାସ କରୁଅଛୁ। କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷୀୟ ମୃତ୍ୟୁ ଆପଣଙ୍କ ଜୀବନରୁ ଓ ମୋ ଜୀବନରୁ ସେହି ପାପର ବିଚାର ଦୂର କରିପାରିବ। ସେଥିପାଇଁ ରୋମିଓ ଛଅ ପର୍ବର ତେଇଶ ପଦରେ ଏହିପରି ଲେଖା ଅଛି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ପ୍ରିୟ ବନ୍ଧୁ, ସେହି ପାପର ବିଚାର ସ୍ୱରୂପେ ମୃତ୍ୟୁ ଆମ ପ୍ରତ୍ୟେକଙ୍କ ପ୍ରତି ବର୍ତ୍ତି ଅଛି, ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ସେ ନିଜେ ସେହି କୃଷୀୟ ମୃତ୍ୟୁ ଭୋଗ କଲେ, ଯେପରି ସେ ଆମମାନଙ୍କୁ ଜୀବନ ଦେଇପାରନ୍ତି। ଯଦି ଆପଣ ଆଜି ତାହାଙ୍କଠାରେ ବିଶ୍ୱାସ କରିନାହାନ୍ତି, ତାହେଲେ ଆଜି ବି ମଧ୍ୟ ସମୟ ଅଛି। ଆପଣ ତାହାଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପାଇ ସେହି ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଏହାପରେ ଆମେ ମତ୍ସ୍ୟଦ୍ୱାର ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ତିନି ପଦରେ ଏହିପରି ଲେଖା ଅଛି, ଆଉ ହସନାୟର ସନ୍ତାନଗଣ ମତ୍ସ୍ୟଦ୍ୱାର ଗଢ଼ିଲେ, ସେମାନେ ତହିଁର କଡ଼ି ଚଢ଼ାଇଲେ ଓ ତହିଁର କବାଟ ଓ ହୁଡ଼ୁକା ଓ ଅର୍ଗଳ ସବୁ ଲଗାଇଲେ। ଏ ସେହି ମତ୍ସ୍ୟଦ୍ୱାର ଥିଲା ଯେଉଁ ଦ୍ୱାର ଦେଇ ଭୂମଧ୍ୟ ସାଗରରୁ ଓ ଜର୍ଦ୍ଦନ ନଦୀରୁ ମାଛ ସବୁ ଅଣାଯାଉଥିଲା। ସେହି ସମୟରେ ଅନେକ ମତ୍ସ୍ୟ ଆହାରୀ ଥିଲେ, ମାତ୍ର ସେହି ମତ୍ସ୍ୟଦ୍ୱାର କେଉଁ ବିଷୟରେ ନିଦର୍ଶନ ସ୍ୱରୂପ? ଆପଣ ଜାଣିଥିବେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଲୋକମାନଙ୍କୁ ଏହିପରି କହିଥିଲେ ଯେଉଁମାନେ ତାହାଙ୍କର ଅନୁଗମନ କରିଥିଲେ, ମୋହର ଅନୁଗମନ କର, ମୁଁ ତୁମମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି। ପ୍ରଭୁ ଯୀଶୁଙ୍କର କେତେକ ଶିଷ୍ୟମାନେ ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେବାରୁ ମତ୍ସ୍ୟଜୀବୀ ଥିଲେ, ମାତ୍ର ସେମାନେ ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେବା ପରେ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହୋଇ ମନୁଷ୍ୟମାନଙ୍କୁ ଧରିବାକୁ ଲାଗିଲେ। ତେଣୁ ଏହି ମତ୍ସ୍ୟଦ୍ୱାର ସୁସମାଚାର ପ୍ରଚାର ଦ୍ୱାରା ମନୁଷ୍ୟମାନଙ୍କୁ ଧରିବା ବିଷୟ ନେଇ ପ୍ରକାଶ କରେ। ତିନି ପର୍ବର ପାଞ୍ଚ ପଦରେ ଏହିପରି ଲେଖା ଅଛି, ପୁଣି ସେମାନଙ୍କ ନିକଟରେ ତକୋଇୟ ଲୋକମାନେ ଜୀର୍ଣ୍ଣ ସଂସ୍କାର କଲେ, ମାତ୍ର ସେମାନଙ୍କର କୁଳୀନ ବର୍ଗ ଆପଣମାନଙ୍କ ପ୍ରଭୁଙ୍କ କର୍ମରେ ବେକ ଦେଲେ ନାହିଁ। ଏହି କୁଳୀନ ବର୍ଗ ନିଜକୁ ଅତି ଯୋଗ୍ୟ ମନେ କରୁଥିଲେ, ସେହି କାର୍ଯ୍ୟକୁ ସେମାନେ ଅତି ନିମ୍ନ ଧରଣର କାର୍ଯ୍ୟ ବୋଲି ଭାବୁଥିଲେ, ତେଣୁକରି ସେମାନେ ସେହି ନିର୍ମାଣ କାର୍ଯ୍ୟରେ ହସ୍ତଦେବାକୁ ଚାହିଁଲେ ନାହିଁ। ଏଠାରେ ଏକ କୌତୁହଳର ବିଷୟ ଆପଣ ଲକ୍ଷ୍ୟ କରିବେ ଯେ ଏହି କୁଳୀନ ବର୍ଗ ସେହି ମତ୍ସ୍ୟଦ୍ୱାରର ଠିକ୍ ନିକଟରେ ଥିଲେ, ଯାହାକି ସୁସମାଚାରର ସାକ୍ଷୀ ହେବା ବିଷୟକୁ ପ୍ରକାଶ କରେ। ଏହି ଲୋକମାନେ ଈଶ୍ୱରଙ୍କ ନିମନ୍ତେ ଆଦୌ ସାକ୍ଷୀ ହୋଇପାରିଲେ ନାହିଁ କି ସାକ୍ଷୀ ହେବାକୁ ଚାହିଁଲେ ନାହିଁ। ଆଜି ମଧ୍ୟ ଏହିପରି ଅନେକ ଅଛନ୍ତି ଯେଉଁମାନେ କି ସୁସମାଚାରର ସାକ୍ଷୀ ହେବାକୁ ଆଦୌ ଇଚ୍ଛା କରନ୍ତି ନାହିଁ, ଆଉ ସେମାନେ ସେଥିନିମନ୍ତେ ଲଜ୍ଜାବୋଧ କରନ୍ତି। ସେମାନେ ଭାବନ୍ତି ଏହା ଅତି ନିମ୍ନ ଧରଣର କାର୍ଯ୍ୟ। ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଆଜି ଏପରି ଲୋକ ଅଛନ୍ତି, ଈଶ୍ୱର ଯାହା କରିବା ନିମନ୍ତେ ସେମାନଙ୍କୁ ଆହ୍ୱାନ କରିଅଛନ୍ତି ତାହା ସେମାନେ କରନ୍ତି ନାହିଁ। ଏପରିକି ଆଜି ଅନେକ ଈଶ୍ୱରଙ୍କ ସେବା କାର୍ଯ୍ୟରେ ଥାଇ ମଧ୍ୟ ତାହା ବିଶ୍ୱସ୍ତ ଭାବେ କରନ୍ତି ନାହିଁ। ଈଶ୍ୱର ଚାହାନ୍ତି ଆମେ ତାହାଙ୍କର ଆହ୍ୱାନକୁ ସଫଳ କରୁ ଓ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେଉ। ଆସନ୍ତୁ ଏହାପରେ ପୁରାତନ ଦ୍ୱାରର ପୁନର୍ନିର୍ମାଣ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ଏହା ହେଉଛି ତୃତୀୟ ଦ୍ୱାର, ତିନି ପର୍ବର ଛଅ ପଦରେ ଲେଖା ଅଛି। ଆଉ ପାସିହର ପୁତ୍ର ଜିହୋୟାଦା ଓ ବସୋଦିଆର ପୁତ୍ର ମସୁଲମ ପୁରାତନ ଦ୍ୱାରର ଜୀର୍ଣ୍ଣସଂସ୍କାର କଲେ। ସେମାନେ ତହିଁର କଡ଼ି ଚଢ଼ାଇଲେ ଆଉ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳ ସବୁ ଲଗାଇଲେ। ଏହି ପୁରାତନ ଦ୍ୱାର ଯାହାକି ପ୍ରଥମରୁ ରହିଥିଲା, ଏହି ଦ୍ୱାର ମଧ୍ୟରେ ଆମମାନଙ୍କ ନିମନ୍ତେ ଯେଉଁ ସମ୍ବାଦ ରହିଅଛି ତାହା ଜିରିମିୟ ଛଅ ପର୍ବର ଷୋହଳ ପଦ ଏହିପରି ପ୍ରକାଶ କରେ। ସଦାପ୍ରଭୁ ଏହି କଥା କହନ୍ତି, ତୁମେମାନେ ପଥମାନର ମଧ୍ୟରେ ଠିଆ ହୋଇ ଦେଖ, ଆଉ ପୁରାତନ ପଥମାନର ବିଷୟ ପଚାରି କୁହ, ଉତ୍ତମ ପଥ କାହିଁ ଓ ତହିଁରେ ଗମନ କର, ତେବେ ତୁମେମାନେ ଆପଣା ଆପଣା ପ୍ରାଣରେ ବିଶ୍ରାମ ପାଇବ। ମାତ୍ର ସେମାନେ କହିଲେ, ଆମ୍ଭେମାନେ ତହିଁରେ ଗମନ କରିବା ନାହିଁ। ବର୍ତ୍ତମାନ ଆମେ ଏପରି ଏକ ସମୟରେ ଆସି ପହଞ୍ଚିଛୁ ଯେଉଁଠାରେ କି ଲୋକମାନେ ଚାହାନ୍ତି ଏକ ନୂତନ ପରିବର୍ତ୍ତନ ଓ ନୂତନ ବିଷୟ। ସେମାନଙ୍କର ବେଶଭୂଷାରେ, ରୁଚିରେ, ସଭ୍ୟତାରେ, ଚାଲିଚଳନରେ, ପ୍ରଥା ବା ଚଳନୀରେ ସେମାନେ ନୂତନତ୍ୱକୁ ଅଗ୍ରାଧିକାର ଦିଅନ୍ତି। ଏହି ସମସ୍ତ ସେମାନଙ୍କୁ କେବଳ ବିନାଶ ତଥା ମୃତ୍ୟୁ ଆଡ଼କୁ କଢ଼ାଇ ନେଇଥାଏ। ବର୍ତ୍ତମାନ ଆମେ ଏପରି ଏକ ସମୟରେ ବାସ କରୁଅଛୁ ଯେଉଁଠାରେ କି ସବୁ ବିଷୟର ଅତି ଦ୍ରୁତଗତିରେ ପରିବର୍ତ୍ତନ ଘଟୁଅଛି। ବର୍ତ୍ତମାନର ସଭ୍ୟତା ଓ ଚଳନୀ ସହିତ ଆପଣ ଯଦି ଆପଣଙ୍କର ପୂର୍ବପୁରୁଷମାନଙ୍କର ସଭ୍ୟତା ଓ ଚଳନୀକୁ ତୁଳନା କରିବେ, ତାହେଲେ ବର୍ତ୍ତମାନର ନୂତନ ସଭ୍ୟତା ବା ସାମାଜିକ ପ୍ରଥା ତଥା ପରମ୍ପରା ଅତୀତର ସେହି ସଭ୍ୟତା ତଥା ପରମ୍ପରାର ବାସ୍ତବତାକୁ ଲୋପ କରିଦେଇଛି। ଲୋକେ ନୂତନକୁ ଲକ୍ଷ୍ୟ କରି ପୁରାତନର ବାସ୍ତବତାକୁ ଭୁଲି ଯାଉଛନ୍ତି। ସେଥିପାଇଁ ଆଜିର ଏହି ସମାଜ ବେଳକୁବେଳ ଭ୍ରଷ୍ଟ ଓ କଳୁଷିତ ହୋଇଉଠୁଛି। ଲୋକେ ଆଧୁନିକତାରେ ମାତିଯାଇ ପୁରାତନର ବାସ୍ତବ ମୌଳିକତାକୁ ହରାଇ ବସୁଛନ୍ତି, ଯଦ୍ୱାରା ଆଜିର ଏହି ଜଗତ ବେଳକୁବେଳ ଧ୍ୱଂସ ଆଡ଼କୁ ଗତି କରୁଛି। ମାତ୍ର ଜିରିମିୟ କହନ୍ତି, ଆମ୍ଭେମାନେ ପୁରାତନ ପଥ ବିଷୟ ପଚାରି ବୁଝିବା ଆବଶ୍ୟକ, କାରଣ ସେଠାରେ ଆମମାନେ ଆପଣା ଆପଣା ପ୍ରାଣରେ ବିଶ୍ରାମ ପାଇବା। ଆମ୍ଭେମାନେ ଏଣେତେଣେ ଯାଇ ବିଭିନ୍ନ ପ୍ରକାର ଚେଷ୍ଟା କରିବା ଅପେକ୍ଷା ଆମେ ଜଣଙ୍କ ନିକଟକୁ ଆସିପାରିବା ଯେ କି କହନ୍ତି, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ମୋର ଜୁଆଳି ଆପଣା ଆପଣା ଉପରେ ଘେଣ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ରଚିତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ, ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ। ମୋର ପ୍ରିୟ ବନ୍ଧୁ, ସେହି ଖ୍ରୀଷ୍ଟଙ୍କଠାରେ ଆମେ ବିଶ୍ରାମ ପାଇବା। ମନୁଷ୍ୟର ହୃଦୟ ବର୍ତ୍ତମାନର ଏହି ନୂତନ କଳା କୌଶଳ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଓ ବୈଜ୍ଞାନିକ ଯୁଗର ଅଗ୍ରଗତି ଅପେକ୍ଷା ଅଧିକ କିଛି ଆବଶ୍ୟକ କରେ, ଆଉ ତାହା ହେଉଛି ମାନସିକ ଓ ଆତ୍ମିକ ଶାନ୍ତି ତଥା ବିଶ୍ରାମ। କିନ୍ତୁ ଏଥିନିମନ୍ତେ ତାହାକୁ ସେହି ପୁରାତନ ପଥକୁ ଖୋଜି ବାହାର କରିବାକୁ ପଡ଼ିବ, ଯେହେତୁ ସେହି ପଥ ଉତ୍ତମ ଓ ସେହି ପଥରେ ଅଛି ବିଶ୍ରାମ। ପ୍ରଭୁ ଯୀଶୁ କହନ୍ତି, ମୁଁ ସେହି ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ତିନି ପର୍ବର ଆଠ ପଦରେ ଲେଖା ଅଛି, ତାହା ନିକଟରେ ସ୍ୱର୍ଣ୍ଣକାରମାନେ ହହରିୟର ପୁତ୍ର ଉସିଏଲ ଜୀର୍ଣ୍ଣ ସଂସ୍କାର କଲେ, ଆଉ ତାହା ନିକଟରେ ଗନ୍ଧବଣିକମାନଙ୍କ ମଧ୍ୟରୁ ହନାନୀୟ ଜୀର୍ଣ୍ଣ ସଂସ୍କାର କଲା, ପୁଣି ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଜେରୁସାଲମ ଦୃଢ଼ କଲେ। ଏଠାରେ ଆମେ ଦୁଇ ଶ୍ରେଣୀର ଲୋକମାନଙ୍କୁ ଦେଖୁଅଛୁ, ଯେଉଁମାନେ କି ଏହିପରି ପ୍ରାଚୀରର ପୁନଃନିର୍ମାଣ କାର୍ଯ୍ୟରେ ନିଜ ନିଜକୁ ନିୟୋଜିତ କରିଥିଲେ ଓ ସେହି ବଡ଼ ବଡ଼ ପ୍ରସ୍ତର ଖଣ୍ଡକୁ ସେହି ପ୍ରାଚୀରରେ ଖଞ୍ଜିବା ନିମନ୍ତେ ସାହାଯ୍ୟ କରିଥିଲେ। ସେମାନେ ହେଲେ ସ୍ୱର୍ଣ୍ଣକାର ଓ ଗନ୍ଧବଣିକ। ସେମାନଙ୍କର କାର୍ଯ୍ୟ ଅତି ସୂକ୍ଷ୍ମ ଧରଣର ଥିଲା, ମାତ୍ର ତଥାପି ସେମାନେ ଏହି ପ୍ରକାର କଠିନ ତଥା କଷ୍ଟକର କାର୍ଯ୍ୟରେ ମଧ୍ୟ ନିଜ ନିଜକୁ ନିୟୋଜିତ କରିଥିଲେ ଓ ଈଶ୍ୱର ମଧ୍ୟ ସେମାନଙ୍କର ଏହି ପ୍ରକାର ସ୍ୱାର୍ଥତ୍ୟାଗର କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇଥିଲେ ଓ ତାହାଙ୍କର ବାକ୍ୟରେ ମଧ୍ୟ ସେମାନଙ୍କୁ ସ୍ଥାନ ଦେଇଅଛନ୍ତି। କାରଣ ଈଶ୍ୱରଙ୍କ ସେବାରେ ଆମମାନଙ୍କର ପରିଶ୍ରମ ନିଷ୍ଫଳ ନୁହେଁ। ଆମେ ଯଦି ବିଶ୍ୱସ୍ତତାର ସହିତ ଓ ନିଃସ୍ୱାର୍ଥପରତାର ସହିତ ତାଙ୍କର ସେବା କରୁ, ତାହେଲେ ଆମମାନେ ନିଶ୍ଚିତ ଭାବେ ପ୍ରଭୁଙ୍କଠାରୁ ତହିଁର ପୁରସ୍କାର ପ୍ରାପ୍ତ ହେବା, ଏହା ନିଶ୍ଚିତ। ତିନି ପର୍ବର ବାରପଦରେ ଲେଖା ଅଛି, ତାହା ନିକଟରେ ଜେରୁସାଲମ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଲୋହେସର ପୁତ୍ର ସଲୁମ ଓ ତାହାର କନ୍ୟାମାନେ ଜୀର୍ଣ୍ଣ ସଂସ୍କାର କଲେ। ଏଠାରେ ଏକ ଚମତ୍କାର ବିଷୟ ଲକ୍ଷ୍ୟ କରିବେ ଯେ ହଲୋହେସର ପୁତ୍ର ସଲୁମ ଓ ତାହାର କନ୍ୟାମାନେ ସେହି ପ୍ରାଚୀରର ନିର୍ମାଣ କାର୍ଯ୍ୟରେ ସାହାଯ୍ୟ କରୁଅଛନ୍ତି। ପ୍ରକୃତରେ ସଲୁମର କୌଣସି ପୁତ୍ର ସନ୍ତାନ ନଥିଲେ, ତେଣୁକରି ତାହାଙ୍କର କନ୍ୟାମାନେ ସେହି ପ୍ରାଚୀରର ନିର୍ମାଣ କାର୍ଯ୍ୟରେ ତାହାଙ୍କୁ ସାହାଯ୍ୟ କରିଥିଲେ। ବାସ୍ତବରେ ଦେଖିବାକୁ ଗଲେ କନ୍ୟାମାନଙ୍କ ପକ୍ଷେ ଏହି କାର୍ଯ୍ୟ କରିବା ଅତି କଷ୍ଟକର ଥିଲା, ମାତ୍ର ତଥାପି ଏହି କନ୍ୟାମାନେ ତହିଁରେ ପଛଘୁଞ୍ଚା ଦେଇନଥିଲେ। ପ୍ରଭୁ ମଧ୍ୟ ସେମାନଙ୍କର ଏହି କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇଥିଲେ ଓ ତାହା ତାହାଙ୍କର ବାକ୍ୟ ମଧ୍ୟରେ ଉଲ୍ଲେଖ କରିଅଛନ୍ତି। ପ୍ରିୟ ଭଉଣୀ, ଆପଣ ମଧ୍ୟ ଚାହିଁଲେ ପ୍ରଭୁଙ୍କ ପାଇଁ ଅନେକ କିଛି କରିପାରିବେ, ମାତ୍ର ଏଥିନିମନ୍ତେ ଆପଣଙ୍କୁ ହିଁ ଦୃଢ଼ ପଦକ୍ଷେପ ନେବାକୁ ପଡ଼ିବ ଓ ସ୍ୱାର୍ଥ ତ୍ୟାଗ କରିବାକୁ ହେବ। ଆସନ୍ତୁ ଏହାପରେ ଉପତ୍ୟକା ଦ୍ୱାରର ପୁନଃନିର୍ମାଣର ବିଷୟ ପ୍ରତି ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ ତିନି ପର୍ବର ତେର ପଦରେ ଏହିପରି ଲେଖା ଅଛି, ହାନୁନ୍ ଓ ସାନୋହ ନିବାସୀମାନେ ଉପତ୍ୟକା ଦ୍ୱାରର ଜୀର୍ଣ୍ଣ ସଂସ୍କାର କଲେ। ସେମାନେ ତାହା ଗଢ଼ିଲେ ଓ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳ ସବୁ ଲଗାଇଲେ, ଆଉ ଖତ ଦ୍ୱାର ପର୍ଯ୍ୟନ୍ତ ପ୍ରାଚୀରର 1000 ହାତ ଦୃଢ଼ କଲେ। ଏହି ଉପତ୍ୟକା ଦ୍ୱାର ଏପରି ଏକ ଦ୍ୱାର ଥିଲା ଯାହାକି ଜେରୁସାଲମ ନଗରରୁ ସେହି ଉପତ୍ୟକା ଆଡ଼କୁ ପଥ କଢ଼ାଉଥିଲା। ଏହା ସେହି ମୃତ୍ୟୁ ଛାୟା ରୂପ ଉପତ୍ୟକାର ପଥକୁ ଦର୍ଶାଏ ଯେଉଁ ପଥ ଦେଇ ଅନେକଙ୍କୁ ଯିବାକୁ ହେବ, ଯାହାକି ଭକ୍ତ ଦାଉଦ ଗୀତ ସଂହିତା 23 ପଦରେ ପ୍ରକାଶ କରନ୍ତି। ଆଜି ଆମେ ପ୍ରତ୍ୟେକ ସେହି ଉପତ୍ୟକାରେ ଚାଲୁଛୁ ଓ ଆମେ ଦିନ ପ୍ରତିଦିନ ସେହି ମୃତ୍ୟୁ ଆଡ଼କୁ ଅଗ୍ରସର ହେଉଅଛୁ। ଏହି ଦ୍ୱାର ମଧ୍ୟ ନମ୍ରତାର ଦ୍ୱାର, ଯାହାକି ଆମର ଦୈନନ୍ଦିନ ଜୀବନରେ ଈଶ୍ୱର ଆମମାନଙ୍କୁ ସମସ୍ତ ପ୍ରକାର ପରୀକ୍ଷା ଓ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ କଢ଼ାଇ ନିଅନ୍ତି, ଯେପରି ସେ ଆମମାନଙ୍କୁ କିଛି ଶିକ୍ଷା ଦେଇପାରନ୍ତି ଓ ଆମମାନଙ୍କୁ ତାହାଙ୍କର ଅଧୀନ କରି ରଖନ୍ତି। ଏହି ନମ୍ରତା ମନୁଷ୍ୟର ହୃଦୟରୁ ଆସିବା ଉଚିତ, କାରଣ ଏହା ପବିତ୍ର ଆତ୍ମାଙ୍କର ଫଳ। ଆଜି ଆମେ ପ୍ରତ୍ୟେକ ସେହି ଉପତ୍ୟକାର ଦ୍ୱାର ମଧ୍ୟ ଦେଇ, ଅର୍ଥାତ୍ ପ୍ରଭୁଙ୍କ ନିମନ୍ତେ ସମସ୍ତ ପ୍ରକାର ପରୀକ୍ଷା ଓ କଷ୍ଟକର ଅନୁଭୂତି ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ ହେବା ଉଚିତ। ପ୍ରଭୁ ଆମ ପ୍ରତ୍ୟେକଙ୍କ ଜୀବନରୁ ସେହି ନମ୍ରତା ଓ ବାଧ୍ୟତା ଚାହାନ୍ତି। ଆସନ୍ତୁ ଏହାପରେ ଖତ ଦ୍ୱାରର ପୁନଃନିର୍ମାଣ କାର୍ଯ୍ୟ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ତିନି ପର୍ବର 14 ପଦରେ ଏହିପରି ଲେଖା ଅଛି, ପୁଣି ବୈତ ହକକେରମ ପ୍ରଦେଶର ଅଧ୍ୟକ୍ଷ ଲେଖକର ପୁତ୍ର ମଲ୍କିୟ ଖତ ଦ୍ୱାରର ଜୀର୍ଣ୍ଣ ସଂସ୍କାର କଲା। ସେ ତାହା ଗଢ଼ିଲା ଓ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳ ସବୁ ଲଗାଇଲା। ନଗରର ସ୍ୱାସ୍ଥ୍ୟ ରକ୍ଷା ଦୃଷ୍ଟିରୁ ଏହି ଦ୍ୱାରଟି ଅତି ଗୁରୁତ୍ୱପୂର୍ଣ୍ଣ ଥିଲା, ମାତ୍ର ଏହି ଦ୍ୱାର ବିଷୟ ନେଇ ବିଶେଷ କିଛି ଉଲ୍ଲେଖ ହୋଇନାହିଁ। ବର୍ତ୍ତମାନ ଏହି ଖତ ଦ୍ୱାର ଜେରୁସାଲମର ସେହି ବିଳାପର ପ୍ରାଚୀର ଆଡ଼କୁ ପଥ କଢ଼ାଏ, ମାତ୍ର ନିହିମିଆଙ୍କ ସମୟରେ ଏହା ସିଓନ ପର୍ବତର ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥିତ ଥିଲା। ଖତଦ୍ୱାର ସେହି ସ୍ଥାନରେ ଥିଲା ଯେଉଁ ବାଟେ ସମସ୍ତ ଆବର୍ଜନା ନିଷ୍କାସିତ ହେଉଥିଲା ଓ ସମସ୍ତ ପ୍ରକାର ଅଳିଆ ଆବର୍ଜନା ସେହି ବାଟ ଦେଇ ନିଆଯାଉଥିଲା। ଦ୍ୱିତୀୟ କରନ୍ଥୀୟ 7 ପର୍ବର 1 ପଦରେ ପାଉଲ କହନ୍ତି, ଅତଏବ ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞା ପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉଁ। ପାଉଲ ଏଠାରେ ଖ୍ରୀଷ୍ଟ ବିଶ୍ୱାସୀ ଜୀବନ ସହିତ ଏହି ବିଷୟକୁ ତୁଳନା କରନ୍ତି। ଆପଣ ଓ ମୁଁ ଆମେ ଜାଣି ରଖିବା ଉଚିତ ଆମେ ଆମର ପାପ ସବୁକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ସ୍ୱୀକାର କରିବାକୁ ହେବ। ଆମ୍ଭମାନଙ୍କର ବାସ୍ତବ ସ୍ୱୀକାରୋକ୍ତି ଦ୍ୱାରା ଆମେ ସେହି ଅଶୁଚିତାରୁ ଶୁଚି ହେଉ। ସେଥିପାଇଁ ପ୍ରଥମ ଯୌହନ ପ୍ରଥମ ପର୍ବର 9 ପଦରେ ଲେଖା ଅଛି, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ତେଣୁ ଆସୁ ଆମେ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ନିଜର ଜୀବନକୁ ସମର୍ପଣ କରି ଓ ତାଙ୍କ ନିକଟରେ ଆମମାନଙ୍କର ସମସ୍ତ ପାପ ସ୍ୱୀକାର କରି ଏକ ପବିତ୍ର ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରୁ ଓ ତାହାଙ୍କ ନିମନ୍ତେ ସାକ୍ଷୀ ହେବା ପାଇଁ ଏକ ଦୃଢ଼ ପଦକ୍ଷେପ ନେଉ। ଆଉ ଆମମାନେ ବିଶ୍ୱସ୍ତ ଭାବରେ ଓ ନିଃସ୍ୱାର୍ଥ ପରତାର ସହିତ ତାହାଙ୍କର ସେବା କରୁ, ତାହେଲେ ସେ ଯେତେବେଳେ ଏହି ଜଗତକୁ ପୁନର୍ବାର ଆଗମନ କରିବେ ସେତେବେଳେ ସେ ଆମମାନଙ୍କୁ ଗ୍ରହଣ କରି ଆମମାନଙ୍କୁ ସେହି ସ୍ୱର୍ଗୀୟ ପୁରସ୍କାରର ଅଧିକାରୀ କରାଇବେ। ତେଣୁ ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କୁ ତାହାଙ୍କର ବାକ୍ୟ ମଧ୍ୟ ଦେଇ ଏହି ଶିକ୍ଷା ଦିଅନ୍ତି, ଯେପରି ଆମେମାନେ ତାହାଙ୍କ ନିକଟରେ ବିଶ୍ୱସ୍ତ ଜୀବନଯାପନ କରୁ ଓ ତାହାଙ୍କ ନିକଟରେ ନିଜର ସମସ୍ତ ପାପ ଅଧର୍ମ ସ୍ୱୀକାର କରି କ୍ଷମା ମାଗି ତାହାଙ୍କ ଦ୍ୱାରା ପବିତ୍ରକୃତ ହେଉ ଆଉ ତାହାଙ୍କ ନିମନ୍ତେ ପୃଥକୀକୃତ ଜୀବନଯାପନ କରୁ, ତାହେଲେ ପ୍ରଭୁ ଆମମାନଙ୍କୁ ବହୁଳ ଭାବରେ ଆଶୀର୍ବାଦ କରିବେ ଏବଂ ଆମମାନଙ୍କ ପରି ସାଧାରଣ ମନୁଷ୍ୟମାନଙ୍କ ଦ୍ୱାରା ସେ ତାଙ୍କର ମହତ୍ ବିଷୟମାନ ସାଧନ କରିବେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখি রাখন্তু odia.ttb@radio882.com। তবে আজি পাই বিদায় দিন্তু, নমস্কার।
তবে যাই পাইব মহানন্দ, জয় জয় পাই শ্রেষ্ঠতে, জয় জয় হালেলুয়া, জয় জয় পাই শ্রেষ্ঠতে, জয় জয় হালেলুয়া, জয় জয় পাই শ্রেষ্ঠতে, জয় হি পাইবা শ্রেষ্ঠ যে, জয় যে পায়ে শ্রেষ্ঠ সে, জয় হি পাইবা শ্রেষ্ঠ যে। জয় জীবন পাইছি যিয়ে ভয় কম্পে রক্ষা করে, পরাজয় হুয়ে মন জর দুঃখিত আসি যিশুঙ্কর সঙ্গী হুয়া, জয় যে পায় শ্রেষ্ঠ সে, জয় জয় হালেলুয়া, জয় যে পায় শ্রেষ্ঠ সে, জয় জয়।